ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଯୁବ ଦିବସ ଅବସରରେ ଆସନ୍ତାକାଲି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଉଦ୍ଘାଟିତ ହେଲା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର ଭବନ। ସୁଭଦ୍ରା ଯୋଜନାରୁ ଭୁଲ ବଶତଃ ବାଦ୍ ପଡ଼ିଥିବା ହିତାଧିକାରୀ ଯୋଜନାରେ ପୁନଃ ହୋଇପାରିବେ ସାମିଲ। ଏବଂ ହକି ଇଣ୍ଡିଆ ଲିଗ୍ରେ ହାଇଦ୍ରାବାଦ ତୋଫାନ୍ସ ଓ ସୁର୍ମା ହକି କ୍ଲବ ମଧ୍ୟରେ ମୁକାବିଲା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜାତୀୟ ଯୁବ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ। ଶ୍ରୀ ମୋଦି ଦେଶର 3000 ଯୁବ ନେତୃତ୍ୱଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ବାର୍ତ୍ତାଳାପରେ 10 ପ୍ରମୁଖ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ଲେଖିଥିବା ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକର ସଂକଳନକୁ ମଧ୍ୟ ଶ୍ରୀ ମୋଦି ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ନ୍ୟାୟପାଳିକାରେ ସଂସ୍କାର ଓ ଉନ୍ନତି ଆଣିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକଠାରେ ଓଡ଼ିଶା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର ଭବନର ଉଦ୍ଘାଟନ କରି ଶ୍ରୀ ମାଝୀ କହିଛନ୍ତି, ଏହି ଅଭିଲେଖାଗାର ବିଚାର ବ୍ୟବସ୍ଥା, ଭିତ୍ତିଭୂମି ନିର୍ମାଣ ଓ ଆଇନଗତ ବ୍ୟବସ୍ଥାର ସମୃଦ୍ଧ ଐତିହ୍ୟ ଭଣ୍ଡାର ଭାବେ କାର୍ଯ୍ୟ କରିବ। ନ୍ୟାୟ, ପ୍ରଶାସନ, ଇତିହାସ, ସଂସ୍କୃତି ଓ ଶିକ୍ଷାକୁ ବ୍ୟାପକ କରିବାରେ ଅଭିଲେଖାଗାର ସହାୟକ ହେବ। ନ୍ୟାୟିକ ଦସ୍ତାବିଜ ସଂରକ୍ଷଣରେ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ପାଇଁ ହାଇକୋର୍ଟଙ୍କ ସମସ୍ତ ପ୍ରସ୍ତାବକୁ ସରକାର ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବେ। ଭାରତର ଗଣତନ୍ତ୍ର ଓ ନିରପେକ୍ଷ ନ୍ୟାୟପାଳିକା ପାଇଁ ଆଜି ସମଗ୍ର ବିଶ୍ୱରେ ସମ୍ମାନର ଅଧିକାରୀ ହୋଇପାରିଛି। ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର 3 ନୂତନ ଆଇନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ପ୍ରଣୟନ କରିଛନ୍ତି।
ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ। ଭାରତର ଗଣତନ୍ତ୍ର, ସ୍ୱତନ୍ତ୍ର ମିଡିଆ ଏବଂ ନିରପେକ୍ଷ ନ୍ୟାୟପାଳିକା ପାଇଁ ସମଗ୍ର ବିଶ୍ୱରେ ସମ୍ମାନର ଅଧିକାରୀ ହେଉଛି। ଏଥିପାଇଁ ସାରା ଦେଶ ଆଜି ଗର୍ବିତ ଅଟେ। ବିଚାର ବ୍ୟବସ୍ଥା ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଆଜିର ଏହି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ର ଯେଉଁ ଉଦ୍ଘାଟନୀ, ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ ଏହା କାର୍ଯ୍ୟ କରିବ।
କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ କହିଛନ୍ତି, ଦେଶରେ ପ୍ରଥମ କରି ନିର୍ମିତ ହୋଇଥିବା ଏହି ଅଭିଲେଖାଗାର ଇତିହାସକୁ ସାଇତି ରଖିବା ସହିତ ଭବିଷ୍ୟତ ପିଢ଼ିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅଭିଲେଖାଗାର ନ୍ୟାୟ ପ୍ରଦାନ ଏବଂ ନ୍ୟାୟିକ ପ୍ରଣାଳୀକୁ ସୁଦୃଢ଼ କରିବ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନ ମନ୍ଦିରର ଉନ୍ନତି ଓ ସଂରକ୍ଷଣ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ମନ୍ଦିର ଆସ୍ଥା, ଶ୍ରଦ୍ଧା ଓ ସମର୍ପଣର କେନ୍ଦ୍ର। କପିଳାସ ମନ୍ଦିରର ଉନ୍ନତି, ସଂରକ୍ଷଣ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଛି। ମନ୍ଦିରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ରୋଗୀ କଲ୍ୟାଣ ସମିତି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଛନ୍ତି। ଯକ୍ଷ୍ମା ରୋଗୀଙ୍କୁ ସରକାର ପ୍ରତ୍ୟେକ ମାସରେ 1000 ଟଙ୍କା ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ମହିଳା ଓ ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ସହ ଆସନ୍ତା ମାସରେ ହସ୍କିଟାଲରେ ଡାଏଲିସିସ୍, ଏକ୍ସରେର ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଡକ୍ଟର ମହାଲିଂ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାରେ ଯେଉଁ ହିତାଧିକାରୀଙ୍କ ନାମ ଭୁଲ୍ରେ ବାଦ୍ ପଡ଼ିଥିବ ସେମାନେ ପୁନର୍ବାର ଯୋଜନାରେ ସାମିଲ ହୋଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ସୁଭଦ୍ରା ପୋର୍ଟାଲରେ ଅପ୍ଟ ଇନ୍ର ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ 8000ରୁ ଅଧିକ ଆବେଦନକାରୀ ସୁଭଦ୍ରା ଯୋଜନାରେ ପୁନଃ ସାମିଲ ହୋଇଛନ୍ତି। ବିଭାଗର ସୂଚନା ଅନୁସାରେ ସୁଭଦ୍ରାରେ ଖୁବ୍ ଶୀଘ୍ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥରାଶି ପ୍ରଦାନ କରାଯିବ। ତେବେ ଏଥିପାଇଁ ଇ କେୱାଇସି କରିବା ଆବଶ୍ୟକ। ଯୋଗ୍ୟ ହିତାଧିକାରୀମାନେ ହିଁ ସୁଭଦ୍ରାର ସହାୟତା ରାଶି ପାଇପାରିବେ। ହିତାଧିକାରୀମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ କେୱାଇସି କରାଇବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ଅଣରାଜସ୍ୱ କାର୍ଯ୍ୟରେ ଆଉ ନିୟୋଜିତ କରାଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆବଶ୍ୟକତା ଅନୁସାରେ ବିଭାଗର ରାଜସ୍ୱ ନିରୀକ୍ଷକ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନମାନଙ୍କୁ ଅଣରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏନେଇ ନିକଟରେ ରାଜ୍ୟ ରାଜସ୍ୱ କ୍ଷେତ୍ରସ୍ତରୀୟ ଅଧିକାରୀ ସଂଘ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ରାଜସ୍ୱ ବିଭାଗଟା ହେଲା ପ୍ରଶାସନର ମୂଳ ବିଭାଗ। ସେ ବିଭାଗର କାମଟାକୁ ଆହୁରି ଶାନିତ କରିବା ପାଇଁ, ଆହୁରି ଲୋକାଭିମୁଖୀ କରିବା ପାଇଁ ଏବଂ ରାଜସ୍ୱ ବିଭାଗର ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ରାଜସ୍ୱ ବିଭାଗ ପ୍ରତି କେମିତି ସମ୍ପୂର୍ଣ୍ଣ ନ୍ୟାୟ କରିପାରିବେ ଏବଂ ରାଜସ୍ୱ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ପ୍ରତିବଦ୍ଧତା ସହିତ କାମ କରିପାରିବେ, ସେ ବାବଦରେ ଗୁଡ଼ିଏ ସଂସ୍କାର ଆଣୁଛୁ। ସଂସ୍କାର ଆଣୁଥିରୁ ଏଇଟା ମଧ୍ୟ ଗୋଟିଏ ଯାହାକୁ ଆଗାମୀ ଦିନରେ ଆମେ କାର୍ଯ୍ୟକାରୀ କରିବା ପାଇଁ ଯାଉଛୁ।
ଦେଶରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ପୁଣ୍ୟତିଥିରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଶ୍ରୀ ଶାସ୍ତ୍ରୀ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ 1964 ଜୁନ୍ ମାସ 9 ତାରିଖରୁ 1966 ଜାନୁଆରୀ ମାସ 11 ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାସ୍କେଣ୍ଟଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲାଲବାହାଦୁର ଶାସ୍ତ୍ରୀ 1923 ଲବଣ ସତ୍ୟାଗ୍ରହ ଏବଂ 1942 ଭାରତ ଛାଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିଭାଇଥିଲେ। ପୂର୍ବତଟ ରେଳପଥ ଅଧୀନରେ ନବଗଠିତ ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭାବେ ଅମିତାଭ ସିଙ୍ଗଲ କାର୍ଯ୍ୟରେ ଯୋଗ ଦେଇଛନ୍ତି। ରେଳ ସଂଯୋଗୀକରଣରେ ଉନ୍ନତି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବେ ବୋଲି କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ସିଙ୍ଗଲ କହିଛନ୍ତି। କେନ୍ଦ୍ରୀୟ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ୱାସ୍ଥ୍ୟସେବା କାୟାକଳ୍ପ ନିର୍ଦ୍ଧାରଣ 2025 କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ଚିକିତ୍ସା ସୁବିଧାର ଅନୁଧ୍ୟାନ କରୁଛନ୍ତି। ତିନିଜଣିଆ ପ୍ରତିନିଧି ଦଳ ଜିଲ୍ଲାର 5 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଇ ରିକ୍ସା ବଣ୍ଟନ କରାଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ 17 ଜଣଙ୍କୁ ଇ ଅଟୋରିକ୍ସା ବଣ୍ଟନ କରିଛନ୍ତି। ଦିବ୍ୟାଙ୍ଗମାନେ ଇ ରିକ୍ସାରେ ଯାତ୍ରୀ ପରିବହନ କରି ନିଜେ ଏବଂ ପରିବାରକୁ ଆତ୍ମନିର୍ଭରଶୀଳ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୌଦ୍ଧପୀଠ ଉଦୟଗିରିରେ ଆସନ୍ତାକାଲିଠାରୁ ପଦ୍ମସମ୍ଭବ ମହାସମାବେଶ ଆରମ୍ଭ ହେବ। ସିକିମ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭେନ୍ ସୋନମ୍ ଲାମା ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାବେଶରେ 17 ଦେଶର 1000 ଉର୍ଦ୍ଧ ବୌଦ୍ଧ ସନ୍ନ୍ୟାସୀ ଅଂଶଗ୍ରହଣ କରିବେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବନ୍ଧଗରା ଖଡ଼ଙ୍ଗ ନଦୀକୂଳରେ ଖଡ଼ଙ୍ଗ ଲୋକ ମହୋତ୍ସବ ଆରମ୍ଭ ହୋଇଛି। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କୃଷ୍ଣଲୀଳା ମଞ୍ଚସ୍ଥ ହୋଇଥିଲା। ଲୋକକଳା ଲୋକସଂସ୍କୃତି ସମୃଦ୍ଧ ହେଲେ ଜିଲ୍ଲା ବିକଶିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ସର୍ସରା ହାଇସ୍କୁଲଠାରେ ଜୁନିୟର ରେଡ୍କ୍ରସ୍ର ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 20 ସର୍ସରାଠାରେ ହେବାକୁ ଥିବା ତିନିଦିନିଆ ଜୁନିୟର ରେଡ୍କ୍ରସ୍ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ପାଇଁ ପ୍ରତି ବିଦ୍ୟାଳୟରୁ କାଉନ୍ସିଲରମାନେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଛି। ହକି ଇଣ୍ଡିଆ ଲିଗ୍ ଆଜି ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ହାଇଦ୍ରାବାଦ ତୋଫାନ୍ସ ଓ ସୁର୍ମା ହକି କ୍ଲବ୍ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ସୁର୍ମା ହକି କ୍ଲବ୍ 1-0 ଗୋଲ୍ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ରାତି 8:15 ଦିଲ୍ଲୀ ଏସ୍ଜି ପାଇପର୍ସ ଓ ୟୁପି ରୁଦ୍ରାସ ମଧ୍ୟରେ ଖେଳାଯିବ। ରାଜ୍ୟରେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପ୍ରକୋପ କ୍ରମଶଃ ହ୍ରାସ ପାଇବ। ଜାତୀୟ ଯୁବ ଦିବସ ଅବସରରେ ଆସନ୍ତାକାଲି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଉଦ୍ଘାଟିତ ହେଲା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର ଭବନ। ସୁଭଦ୍ରା ଯୋଜନାରୁ ଭୁଲ ବଶତଃ ବାଦ୍ ପଡ଼ିଥିବା ହିତାଧିକାରୀ ଯୋଜନାରେ ପୁନଃ ହୋଇପାରିବେ ସାମିଲ। ଏବଂ ହକି ଇଣ୍ଡିଆ ଲିଗ୍ରେ ହାଇଦ୍ରାବାଦ ତୋଫାନ୍ସ ଓ ସୁର୍ମା ହକି କ୍ଲବ୍ ମଧ୍ୟରେ ମୁକାବିଲା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।